ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସୁନ୍ଦର ଯୀଶୁ ମୋର କେଡ଼େ ମଧୁର, ମୋର ମା ପୁରୁ କେଡ଼େ ସୁନ୍ଦର ଏ ସଦନ ମୋର ମା ପୁରୁ କେ ଦେଖିବା କେ ମୋର ମା ପୁରୁ କେଡ଼େ ନିମାନ ଏ ସଦନ ମା ପୁରୁ କେ ଦେଖିବା କେ ଦୁଃଖର ବେଲେ ସୁଖ ଦେଶୀ ଦୁଃଖର ବେଲେ ସୁଖ ଦେଶୀ ସୁନା ଭାଇ ମୋ ଆମର ମା ପୁରୁ କେଡ଼େ ନିମାନ ଏ ସଦନ ମୋର ମା ପୁରୁ କେ ଦେଖିବା କେ ମୋ ଆମର ମା ପୁରୁ କେଡ଼େ ନିମାନ ଏ ସଦନ ମୋର ମା ପୁରୁ କେ ଦେଖିବା କେ ମୋ ଆମର ମା ପୁରୁ କେଡ଼େ ନିମାନ କାଏ ଭାଇ ମୋ ଆଶା ମା ପୁରୁ କେ ଦେଖି ଯୁବେ
প্রিয় শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত জনাইব আমার এই ঠিকার যোগাযোগ করতু আমার আডভেটিসড মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলন্তু আমার ওয়েবসাইট যে কোনসি অ্যান্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori
জেরুসালামর বিনাশ ভাগ তিন নমস্কার প্রিয় শ্রোতা সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্জমী অনুগ্রহ পরমপিতাঙ্ক মধুর নামে ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ ତାହାଙ୍କ ସ୍ନେହ ତାହାଙ୍କ କୃପା ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା ଚାଲନ୍ତୁ ଆଜି କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲରୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ବିଶେଷ ଆଲୋଚନା ହେଉଛି ଜେରୁସାଲମର ବିନାଶ ଭାଗ ତିନି ଭାଗ ଏକ ଭାଗ ଦୁଇ ଆମେ ଆଲୋଚନା କରିସାରିଛେ। ତାହେଲେ ଚାଲନ୍ତୁ ଏହି ଶେଷ ଭାଗ ଆଲୋଚନା କରିବା। ବନ୍ଧୁ, ଯେପରି ଗତକାଲି ଆମେ ଆଲୋଚନା କରିଥିଲୁ କି କିପରି ମିଥ୍ୟା ଅଭିଯୋଗ ସେମାନଙ୍କ ଜୀବନକୁ ଅନିଶ୍ଚିତ କରିଦେଇଛି ଆଉ କିପରି ସେମାନଙ୍କ କାର୍ଯ୍ୟକଳାପ ଦ୍ୱାରା ସେମାନେ ବହୁ ପୂର୍ବରୁ କହିଥିଲେ ଇସ୍ରାଏଲ ପବିତ୍ର ବ୍ୟକ୍ତି ଆମ ସମ୍ମୁଖରେ ବନ୍ଧ ହେବ ବୋଲି ଏହିପରି କହିଥିଲେ ଯିଶାୟ ଭବିଷ୍ୟତ ବକ୍ତା ଯିଶାୟ 30:11। ବନ୍ଧୁ, ବର୍ତ୍ତମାନ ସେମାନଙ୍କ ଇଚ୍ଛା ପୂରଣ ହେଲା। ଈଶ୍ୱରଙ୍କ ଭୟ ସେମାନଙ୍କୁ ଆଉ ବିଚଳିତ କଲା ନାହିଁ। ଶୈତାନ ଜାତିର ମୁଖ୍ୟ ଥିଲା ଏବଂ ସର୍ବୋଚ୍ଚ ନାଗରିକ ତଥା ଧାର୍ମିକ କର୍ତ୍ତୃପକ୍ଷ ତାଙ୍କ ଅଧୀନରେ ଥିଲେ। ବିରୋଧ ଦଳର ନେତାମାନେ ବେଳେ ବେଳେ ସେମାନଙ୍କ ଦୁର୍ଦ୍ଦାନ୍ତ ପୀଡ଼ିତାଙ୍କୁ ଲୁଣ୍ଠନ ଓ ନିର୍ଯାତନା ଦେବା ପାଇଁ ଏକତ୍ରିତ ହୋଇଥିଲେ ଏବଂ ପୁନର୍ବାର ସେମାନେ ପରସ୍ପର ସୈନ୍ୟ ଉପରେ ପଡ଼ିଲେ ଏବଂ ବିନାଶ ଦୟାରେ ହତ୍ୟା କଲେ। ଏପରିକି ମନ୍ଦିର ପବିତ୍ରତା ମଧ୍ୟ ସେମାନଙ୍କ ଭୟଙ୍କର କ୍ରୋଧକୁ ରୋକିପାରିଲା ନାହିଁ। ପୂଜକମାନେ ଯଜ୍ଞ ଦେବୀ ସମ୍ମୁଖରେ ଆଘାତ ପାଇଥିଲେ ଏବଂ ନିହତମାନଙ୍କ ଶବ୍ଦ ସହିତ ମନ୍ଦିର ପୁସ୍ତୁତ ହୋଇଥିଲା। ତଥାପି ସେମାନଙ୍କର ଅନ୍ଧ ଏବଂ ନିନ୍ଦନୀୟ ଭାବନାର ଏହି ନର୍କକାର୍ଯ୍ୟର ପର୍ବତକମାନେ ସର୍ବସାଧାରଣରେ ଘୋଷଣା କଲେ ଯେ ଜେରୁସାଲମ ଧ୍ୱଂସ ହେବ ବୋଲି ସେମାନଙ୍କର ଭୟ ନାହିଁ, କାରଣ ଏହା ଈଶ୍ୱରଙ୍କ ନିଜ ସହର। ସେମାନଙ୍କର ଶକ୍ତିକୁ ଅଧିକ ଦୃଢ଼ ସ୍ଥାପିତ କରିବା ପାଇଁ ସେମାନେ ମିଥ୍ୟା ଭବିଷ୍ୟତ ଭକ୍ତମାନଙ୍କୁ ଲାଞ୍ଚ ଦେଇଥିଲେ। ଯେତେବେଳେ କି ରୋମାନ ସୈନିକମାନେ ମନ୍ଦିରକୁ ଘେରି ରହିଥିଲେ, ଲୋକମାନେ ଈଶ୍ୱରଙ୍କ ଉଦ୍ଧାର ପାଇଁ ଅପେକ୍ଷା କରିବା ଶେଷ ପର୍ଯ୍ୟନ୍ତ ଜନତା ବିଶ୍ୱାସକୁ ଦୃଢ଼ ଭାବରେ ଧରି ରଖିଥିଲେ ଯେ ସର୍ବପରିସ୍ଥିତି ସେମାନଙ୍କ ଶତ୍ରୁମାନଙ୍କ ପରାଜୟ ପାଇଁ ହସ୍ତପକ୍ଷ କରିବେ। କିନ୍ତୁ ଇସ୍ରାଏଲ ଈଶ୍ୱରଙ୍କ ସୁରକ୍ଷାକୁ ତ୍ୟାଗ କରିଥିଲା ବନ୍ଧୁ, ଏବଂ ବର୍ତ୍ତମାନ ତାଙ୍କର କୌଣସି ପ୍ରତୀକ୍ଷଣା ନାହିଁ। ଅସନ୍ତୁଷ୍ଟ ଜେରୁସାଲମ ଅଭୟାରଣ୍ୟ ମତଭେଦ, ମନ୍ଦିରର ମତଭେଦ ଦ୍ୱାରା ଭଡ଼ା ଉଡ଼ା କରାଯାଇଥିଲା। ତାଙ୍କ ପିଲାମାନଙ୍କ ରକ୍ତ ପରସ୍ପର ହାତରେ ହତ୍ୟା ହୋଇ ତାଙ୍କ ରାସ୍ତାରେ କ୍ରାଇମ୍ ରମଜ କରୁଥିଲା କି ହତ୍ୟା ହୋଇ କରୁଥିଲା ବେଳେ ବିଦେଶୀ ସୈନିକ ବାହିନୀ ତାଙ୍କ ଦୁର୍ଗକୁ ପରାସ୍ତ କରି ଯୁଦ୍ଧର ପୁରୁଷମାନଙ୍କୁ ହତ୍ୟା କରୁଥିଲେ। ଜେରୁସାଲମ ଧ୍ୱଂସ ବିଷୟରେ ଖ୍ରୀଷ୍ଟଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ଭବିଷ୍ୟତବାଣୀ ପୂର୍ଣ୍ଣ ହେଲା। ଯେଉଁମାନେ ତାଙ୍କ ଚେତାବନୀ ବାକ୍ୟର ସତ୍ୟକୁ ଅନୁଭବ କଲେ, ଯେପରି ଯୀଶୁ କହିଥିଲେ ମାତୃ 7:2 ତୁମେ କେଉଁ ପରିଣାମ ସହିତ ତାହା ପୁନର୍ବାର ମାପ ହେବ। ସଙ୍କେତ ଏବଂ ଚମତ୍କାର ଦେଖାଗଲା, ବିପର୍ଯ୍ୟୟ ଏବଂ ବିନାଶର ପୂର୍ବାନୁମାନ। ରାତି ଅଧରେ ମନ୍ଦିର ଏବଂ ଦେବୀ ଉପରେ ଏକ ଅପ୍ରାକୃତିକ ଆଲୋକ ଆଲୋକିତ ହେଲା। ସୂର୍ଯ୍ୟୋଦୟ ସମୟରେ ମେଘ ଉପରେ ରଥ ଏବଂ ଯୁଦ୍ଧର ପୁରୁଷମାନେ ଯୁଦ୍ଧ ପାଇଁ ଏକତ୍ରିତ ହୋଇଥିଲେ। ମନ୍ଦିର ରାତିରେ ସେବା କରୁଥିବା ପୁରୁଷ ପୁରୋହିତମାନେ ରହସ୍ୟମୟ ବାକ୍ୟ ଦ୍ୱାରା ଭୟଭୀତ ହେଲେ। ପୃଥିବୀ ଥରି ଉଠିଲା ଏବଂ ବହୁ ଲୋକ କାନ୍ଦିବାକୁ ଲାଗିଲେ। ଚାଲ ଏଠାରୁ ଚାଲିଯିବା, ସେମାନେ କହିଲେ। ମହାନ ପୂର୍ବାଞ୍ଚଳ ପାଠକ ଯାହା ଏତେ ଭାରି ଥିଲା ସେ ଏହାକୁ ବହୁ ସଂଖ୍ୟାରେ ପୁରୁଷଙ୍କ ଦ୍ୱାରା ବନ୍ଦ କରି ହେବ ନାହିଁ ଏବଂ ଦୃଢ଼ ପଥରର ଗଭୀରତାରେ ବନ୍ଦ ଯାଇଥିବା ଲୁହାଦଣ୍ଡ ଦ୍ୱାରା ସୁରକ୍ଷିତ ହୋଇ ମଧ୍ୟରାତିରେ ଦୃଶ୍ୟମାନ ପ୍ରତିନିଧି ବିନା ଖୋଲା ହୋଇଯାଇଥିଲା। ମିଲମାନ ଯେଉଁଦୀମାନଙ୍କର ଇତିହାସ ପୁସ୍ତକ 13 ଏହିପରି ଆମେ ପାଉଅଛୁ। ବନ୍ଧୁ, 7 ଧରି ଜଣେ ଲୋକ ଜେରୁସାଲମର ରାସ୍ତାରେ ଯାଇ ସହର ଉପରେ ଆସୁଥିବା ଦୁଃଖ ବିଷୟରେ ଘୋଷଣା କରି ଚାଲିଥିଲା। ଦିନରାତି ସେ ଜଙ୍ଗଲି ଗୀତ ଗାଇଲେ। ପୂର୍ବ ଦିଗରୁ ଏକ ସ୍ୱର, ପଶ୍ଚିମ ଦିଗରୁ ଏକ ସ୍ୱର, ଚାରି ପବନରୁ ଏକ ସ୍ୱର, ଜେରୁସାଲମ ବିରୁଦ୍ଧରେ ଏକ, ମନ୍ଦିର ବିରୁଦ୍ଧରେ ଏକ ସ୍ୱର, ବର ଏବଂ ବରମାନଙ୍କ ବିରୁଦ୍ଧରେ ଏକ ସ୍ୱର, ସମଗ୍ର ଲୋକଙ୍କ ବିରୁଦ୍ଧରେ ଏକ ସ୍ୱର। ଏହି ଅବଜ ଜିନିଷକୁ ବନ୍ଦୀ କରି ତାକୁ ବନ୍ଦୀ କରିବାକୁ କରାଯାଉଥିଲା, କିନ୍ତୁ କୌଣସି ଅଭିଯୋଗ ତାଙ୍କ ଓଷ୍ଠରୁ ରକ୍ଷା ପାଇଲା ନାହିଁ। ଅପମାନ ଓ ଅପବ୍ୟବହାର ପାଇଁ ସେ କେବଳ ଉତ୍ତର ଦେଲେ, ହାଏ ଜେରୁସାଲମ ଧିକ୍, ହାଏ ଏହାର ଅଧିବାସୀମାନେ ଧିକ୍। ସେ ପୂର୍ବରୁ କହୁଥିବା ଅବରୋଧର ନିହତ ନହେବା ପର୍ଯ୍ୟନ୍ତ ତାଙ୍କର ଚେତାବନୀ କ୍ରନ୍ଦନ ବନ୍ଦ ହୋଇଗଲା। ଜେରୁସାଲମର ବିନାଶରେ ଜଣେ ଖ୍ରୀଷ୍ଟିଆନ ମରି ନାହାନ୍ତି। ଖ୍ରୀଷ୍ଟ ତାଙ୍କ ମିଶନ ଶିଷ୍ୟମାନଙ୍କୁ ଚେତାବନୀ ଦେଇଥିଲେ ଏବଂ ଯେଉଁମାନେ ତାଙ୍କ ବାକ୍ୟକୁ ବିଶ୍ୱାସ କରୁଥିଲେ ସେମାନେ ପ୍ରତିଜ୍ଞା କରାଯାଉଥିବା ଚିହ୍ନକୁ ଅପେକ୍ଷା କରୁଥିଲେ। ଯୀଶୁ କହିଲେ, ଯେତେବେଳେ ତୁମେ ଜେରୁସାଲମକୁ ସୈନ୍ୟବାହିନୀର ଘେରି ରହିଥିବାର ଦେଖିବ, ସେତେବେଳେ ଜାଣ ଯେ ଏହାର ଧ୍ୱଂସ ବେଶ ପାଖେଇ ଆସୁଅଛି। ଯୀଶୁ କହିଲେ, ଯେତେବେଳେ ତୁମେ ଜେରୁସାଲମକୁ ସୈନ୍ୟବାହିନୀର ଘେରି ରହିଥିବା ବେଳେ ଦେଖିବ, ସେତେବେଳେ ଜାଣ ଯେ ଏହାର ଧ୍ୱଂସବାସ ପାଖେଇ ଆସିଲାଣି। ଏହିପରି ଲୁକ 21:20 ଦେଖୁଛୁ। ବନ୍ଧୁ, ଅଧୀନରେ ଥିବା ରୋମୀୟମାନେ ସହରକୁ ଘେରି ରହିବା ପରେ ସେମାନେ ଅପ୍ରତ୍ୟାଶିତ ଭାବରେ ଅବରୋଧ ଛାଡ଼ିଥିଲେ। ଯେତେବେଳେ ତୁରନ୍ତ ଆକ୍ରମଣ ପାଇଁ ସବୁକିଛି ଅନୁକୂଳ ମନେ ହୁଏ, ଅବରୋଧିକ ସଫଳ ପ୍ରତିରୋଧରୁ ନିରାଶ ହୋଇ ଆତ୍ମସମର୍ପଣ କରିବାକୁ ଲାଗିଲା। ଯେତେବେଳେ ରୋମାନ ଜେନେରାଲ ବା ସୈନିକ ଅତିକ୍ରମ କାରଣ ବିନା ନିଜର ସୈନ୍ୟ ପ୍ରତ୍ୟାହାର କଲେ, କିନ୍ତୁ ଈଶ୍ୱରଙ୍କ ଦୟାଳୁ ପ୍ରମାଣ ତାଙ୍କ ଲୋକଙ୍କ ମଙ୍ଗଲ ପାଇଁ ଘଟଣାଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା। ପ୍ରତିଜ୍ଞା କରାଯାଉଥିବା ଚିହ୍ନକୁ ଅପେକ୍ଷା କରାଯାଉଥିବା ଖ୍ରୀଷ୍ଟିଆନମାନଙ୍କୁ ଦିଆଯାଇଥିଲା ଏବଂ ସର୍ବମାନ ମସ୍ତକ ପାଇଁ ଉଦ୍ଧାରକାରୀଙ୍କ ଚେତାବନୀ ପାଳନ କରିବାକୁ ଏକ ସୁଯୋଗ ଦିଆଗଲା। ଘଟଣାଗୁଡ଼ିକ ଏତେ ଅଧିକ ହୋଇଗଲା ଯେ ଯେହୁଦୀ କିମ୍ବା ରୋମିଓମାନେ ଖ୍ରୀଷ୍ଟିୟଙ୍କ ଉଡ଼ଣାରେ ବାଧା ସୃଷ୍ଟି କରିବା ଉଚିତ ନୁହେଁ। ପରାଜୟ ପରେ ଯେହୁଦୀମାନେ ଜେରୁସାଲମର ବାହାରି ତାଙ୍କ ଅବସରପ୍ରାପ୍ତ ସୈନ୍ୟ ପଛରେ ଗୋଡ଼ାଇଲେ ଏବଂ ଯେତେବେଳେ ଉଭୟ ଶକ୍ତି ଏପରି ଭାବରେ ସମ୍ପୃକ୍ତ ଥିଲା, ଖ୍ରୀଷ୍ଟିଆନମାନେ ସହର ଛାଡ଼ିବାର ଏକ ସୁଯୋଗ ପାଇଲେ। ଏହି ସମୟରେ ଦେଶ ମଧ୍ୟ ଶତ୍ରୁମାନଙ୍କ ଠାରୁ ମୁକ୍ତ ହୋଇଯାଇଥିଲା। ଯେଉଁମାନେ ହୁଏତ ଏମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଅବରୋଧ ସମୟରେ ଯେହୁଦୀମାନେ ତମ୍ବୁରୁ ପୂର୍ବ ପାଳନ କରିବା ପାଇଁ ଜେରୁସାଲମରେ ଏକତ୍ରିତ ହେଲେ, ପରି ଭାବରେ ସମଗ୍ର ଦେଶରେ ଖ୍ରୀଷ୍ଟିଆନମାନେ ସେମାନଙ୍କ ପଳାୟନକୁ ଅସହଯୋଗ କରିବାରେ ଅସକ୍ଷମ ହେଲା। ବିଳମ୍ବ ନ କରି ସେମାନେ ନିରାପଦ ସ୍ଥାନକୁ ପଳାଇଲେ। ବନ୍ଧୁ, ଥିବା ଫେରିବା ଦେଶର ପେଲା ସହରକୁ ଏବଂ ତାଙ୍କ ସୈନିକ ସୈନ୍ୟବାହିନୀର ଅନୁସରଣ କରୁଥିବା ଯୁହୁଦୀ ସୈନ୍ୟମାନେ ସେମାନଙ୍କ ପଛରେ ପଡ଼ିଗଲେ, ଯେପରି ସେମାନଙ୍କୁ ବିନାଶ କରିବାକୁ ଧମକ ଦେଉଥିଲା। ରୋମିଓମାନେ ସେମାନଙ୍କର ପଚାୟତ କରିବାରେ ସଫଳ ହୋଇଥିଲେ। ଯୁହୁଦୀମାନେ ବିନାଶର ପଳାୟନ କଲେ ଏବଂ ସେମାନଙ୍କର ଲୁଣ୍ଠିତ ଦ୍ରବ୍ୟ ସହିତ ଜେରୁସାଲମକୁ ଫେରି ଆସିଥିଲେ। ତଥାପି ଏହି ସ୍ପଷ୍ଟ ସଫଳତା ସେମାନଙ୍କୁ କେବଳ ମନ୍ଦ ଆଣିଥିଲେ। ଏହା ରୋମିଓମାନଙ୍କ ପ୍ରତି ଜୋର ପ୍ରତିରୋଧର ଆତ୍ମା ସହିତ ସେମାନଙ୍କୁ ପ୍ରେରଣା ଦେଲା, ଯାହା ଶୀଘ୍ର ବିନାଶକାରୀ ସହର ଉପରେ ଅବିସ୍ମରଣୀୟ ଦୁଃଖ ଆଣିଥିବ। ଯେତେବେଳେ ଟିଟସ୍ ଦ୍ୱାରା ଅବରୋଧ ଆରମ୍ଭ ହେଲା, ସେତେବେଳେ ଜେରୁସାଲମ ଉପରେ ପଡ଼ିଥିବା ବିପର୍ଯ୍ୟୟ ଭୟଙ୍କର ଥିଲା। ନିସ୍ତାର ପର୍ବ ସମୟରେ ଏହି ସବୁ ପୁଞ୍ଜି ବିନିଯୋଗ କରାଯାଉଥିଲା। ଯେତେବେଳେ ଏହାର କାନ୍ଥରେ ଲକ୍ଷ ଲକ୍ଷ ଯୁହୁଦୀ ଏକତ୍ରିତ ହୋଇଥିଲେ, ସେମାନଙ୍କର ଯୋଜନା ଯୋଗାଣ ଭଣ୍ଡାର, ଯାହା ଯତ୍ନର ସହ ସଂରକ୍ଷିତ ହୋଇ ରହିଲେ, ବାସିନ୍ଦାକୁ ବର୍ଷ ବର୍ଷ ଧରି ଯୋଗାଇ ଦିଆଯାଇଥାନ୍ତା। ଏହା ପୂର୍ବରୁ ବିଧାୟକ ଦଳର ଈର୍ଷା ଏବଂ ପ୍ରତିଶୋଧ ଦ୍ୱାରା ନଷ୍ଟ ହୋଇଯାଇଥିଲା ଏବଂ ବର୍ତ୍ତମାନ ଅନାହାରର ସମସ୍ତ ଭୟାବହତା ଅନୁଭୂତ ହୋଇଛି। ଏକ ପ୍ରତିଭା ପାଇଁ ଗହମ ଏକ ମାପ ବିକ୍ରି ହେଲା। ଭୋକର ଯନ୍ତ୍ରଣା ଏତେ ଭୟଙ୍କର ଥିଲା ଯେ ପୁରୁଷମାନେ ସେମାନଙ୍କର ବେଲ୍ ଚପଟର ଚମଡ଼ା ଏବଂ ଢାଲର ଆବରଣକୁ ଘସିଦେବେ। ସହରର କାନ୍ଥ ବାହାରେ ବୁଡ଼ୁଥିବା ବାଣୁ ଉଭିଦ ସଂଗ୍ରହ କରିବା ପାଇଁ ବହୁ ସଂଖ୍ୟକ ଲୋକ ରାତିରେ ଚୋରି କରିଥାନ୍ତି। ଯଦିଓ ଅନେକଙ୍କୁ ନିର୍ଦ୍ଧୟ ଭାବରେ ନିର୍ଯାତନା ଦିଆଯାଉଥିଲା ଏବଂ ଅନେକ ସମୟରେ ନିରାପତ୍ତାକୁ ଫେରିଥିବା ଲୋକମାନେ ଏତେ ବଡ଼ ବିପଦରୁ ଲୁଟି ନେଉଥିଲେ, ଅତ୍ୟଧିକ ଅନୁମାନିଷ୍ଠ ନିର୍ଯାତନା କ୍ଷମତାରେ ଥିବା ଲୋକମାନଙ୍କ ଦ୍ୱାରା କରାଯାଉଥିଲା। ଅଭାବୀ ଲୋକମାନଙ୍କଠାରୁ ଶେଷ ସାମଗ୍ରୀକୁ ସେମାନଙ୍କୁ ଲୁଚାଇ ରଖିଥିଲା ଏବଂ ଏହି ନିଷ୍ଠୁରତା ପୁରୁଷମାନଙ୍କ ଦ୍ୱାରା ବାରମ୍ବାର ଅଭ୍ୟାସ କରାଯାଉନଥିଲା। ଯେଉଁମାନେ ନିଜକୁ ଭଲ ଖାଇବାକୁ ଦେଇଥିଲେ ଏବଂ ଭବିଷ୍ୟତ ପାଇଁ ଏକ ଭଣ୍ଡାର ସ୍ଥାପନ କରିବାକୁ ଇଚ୍ଛା କରୁଥିଲେ, ହଜାର ହଜାର ଲୋକ ଦୁର୍ଭିକ୍ଷ ଓ ମହାମାରୀରେ ପ୍ରାଣ ହରାଇଲେ। ପ୍ରାକୃତିକ ସ୍ନେହ ନଷ୍ଟ ହୋଇଯାଇଥିଲା ପରିମାଣରେ ହେଉଥିଲା। ସ୍ୱାମୀମାନେ ନିଜ ସ୍ତ୍ରୀକୁ ଲୁଟି ନେଉଛନ୍ତି ଏବଂ ସ୍ତ୍ରୀମାନେ ନିଜ ସ୍ୱାମୀକୁ ଲୁଟି ନେଉଥିଲେ। ପିଲାମାନେ ସେମାନଙ୍କର ବୃଦ୍ଧି ପିତାମାତାଙ୍କ ପାଟିରୁ ଖାଦ୍ୟ ଛଡ଼ାଇ ନେଉଥିବାର ଦେଖାଯାଉଥିଲା। ଭବିଷ୍ୟତ ବକ୍ତାଙ୍କ ପ୍ରଶ୍ନ, ଜଣେ ସ୍ତ୍ରୀ ଲୋକ ତାର ସୈନ୍ୟ ପାଳନକୁ ଭୁଲି ପାରିବ କି ବୋଲି ଯାହା କୁହାଯାଇଥିଲା, ସେହି ନିପାତ ନଗର କାନ୍ଥରେ ଉତ୍ତର ଗ୍ରହଣ କଲା। ଦୟାଳୁ ନାରୀମାନଙ୍କ ହାତ ସେମାନଙ୍କର ସନ୍ତାନମାନଙ୍କ ଖାଇବାକୁ ଦେଇଛି। ସେମାନେ ମୋର ଲୋକମାନଙ୍କ ଝିଅ ବିନାଶରେ ସେମାନଙ୍କ ମାଂସ ଥିଲେ ବୋଲି ଭବିଷ୍ୟତ ବକ୍ତା ଏହିପରି ପ୍ରଶ୍ନ କରିଥିଲେ। ଜଣେ ସ୍ତ୍ରୀ ଲୋକ ତାର ସୈନ୍ୟ ପାଳନକୁ ଭୁଲି ଯାଇପାରିବ? ସେହି ନିପାତ ନଗରର କାନ୍ଥରେ ଉତ୍ତର ଗ୍ରହଣ କଲା। ଦୟାଳୁ ନାରୀମାନଙ୍କ ହାତ ସେମାନଙ୍କ ସନ୍ତାନମାନଙ୍କୁ ଖାଇବାକୁ ଦେଇଛି। ସେମାନେ ମୋର ଲୋକମାନଙ୍କ ଝିଅର ବିନାଶ ସେମାନଙ୍କ ମାଂସ ଥିଲା ବୋଲି ଆମେ ଦେଖୁଛୁ। ବନ୍ଧୁ, ଝିଅ ପ୍ରତି ଏବଂ ତାଙ୍କର ସନ୍ତାନମାନଙ୍କ ପ୍ରତି ଯାହା ସେ ବହନ କରିବେ, କାରଣ ସେ ଅବରୋଧ ଓ ଅସୁବିଧାର ଗୁପ୍ତ ଭାବରେ ସମସ୍ତ ଜିନିଷ ଭାବରୁ ସେମାନଙ୍କୁ ଖାଇବେ, ଯାହାଦ୍ୱାରା ଆପଣଙ୍କ ଶତ୍ରୁ ଆପଣଙ୍କ ଦ୍ୱାରରେ ଆପଣଙ୍କୁ କଷ୍ଟ ଦେବ। ଏହିପରି ଦ୍ୱିତୀୟ ବିବରଣ 28:56-57 ଆମେ ପାଉଛୁ। ବନ୍ଧୁ, ରୋମିଓ ନେତାମାନଙ୍କ ଯୁହୁଦୀମାନଙ୍କ ଉପରେ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କଲେ ଏବଂ ଏପରି ଭାବରେ ସେମାନେ ଆତ୍ମସମର୍ପଣ କଲେ। ସେହି ବନ୍ଦୀମାନଙ୍କୁ ନିଆଯିବା ସମୟରେ ପ୍ରତିରୋଧ କରାଯାଉଥିଲା, ସେମାନଙ୍କୁ ନିର୍ଯାତନା ଦିଆଯାଉଥିଲା ଏବଂ ସହରର କାନ୍ଥ ଆଗରେ କ୍ରୁଶରେ ଚଢ଼ାଇ ଦିଆଯାଉଥିଲା। ଏହିପରି ଶୈଳୀରେ ଦୈନିକ ଶହ ଶହ ଲୋକଙ୍କୁ ହତ୍ୟା କରାଯାଉଥିଲା ଏବଂ ଭୟଙ୍କର କାର୍ଯ୍ୟ ଜାରି ରହିଥିଲା ଯେପର୍ଯ୍ୟନ୍ତ ଜୋସପଟ ଉପତ୍ୟକ୍ତ ଏବଂ କଲବରୀରେ ଏତେ ସଂଖ୍ୟକ କ୍ରମ ନିର୍ମାଣ କରାଯାଉଥିଲା ଯେ ସେମାନଙ୍କ ମଧ୍ୟରେ ଯିବା ପାଇଁ କୌଣସି ସ୍ଥାନ ନଥିଲା ଏତେ ଭୟଙ୍କର ପରିଦର୍ଶନ କରାଗଲା ଯେ ପିଲାତଙ୍କର ବିଚାର ଆସନ ଆଗରେ କୁହାଯାଇଥିଲା ତାଙ୍କ ରକ୍ତ ଆମ ଉପରେ ଆମ ପିଲାମାନଙ୍କ ଉପରେ ହେଉ ବୋଲି ଟିଟସ ଭୟଙ୍କିତ ଦୃଶ୍ୟକୁ ସ୍ୱ ଇଚ୍ଛାରେ ସମାପ୍ତ କରିଥିଲେ ଏବଂ ଏପରି ଜେରୁସାଲେମର ତାର ବିନାଶ ସମ୍ପୂର୍ଣ୍ଣ ପରିମାଣର ରକ୍ଷା କରିଥାନ୍ତେ ଉପତ୍ୟକାର ଗଦା ହୋଇ ମୃତ୍ୟୁମାନଙ୍କ ଶବ ଦେଖି ସେ ଭୟଭୀତ ହୋଇପାରିଥିଲେ ଉପତ୍ୟକାରେ ଗଦା ହୋଇ ମୃତ୍ୟୁମାନଙ୍କ ଶବ ଦେଖି ଭୟଭୀତ ହୋଇ ସେ କ୍ରନ୍ଦନ କଲେ ବନ୍ଧୁ ଯଦି ସେମାନେ ବାହାରକୁ ଆସି ଅନ୍ୟ କୌଣସି ସ୍ଥାନରେ ଯୁଦ୍ଧ କରନ୍ତି ତେବେ କୌଣସି ରୋମାନ ମନ୍ଦିରରେ ପବିତ୍ରତା ଉଲ୍ଲଂଘନ କରିବା ଉଚିତ ନୁହେଁ ଜୋସେଫସ୍ ନିଜେ ଏକ ଅତି ନିବେଦନ କରି ଆତ୍ମସମର୍ପଣ କରିବାକୁ ନିଜକୁ ନିଜ ସହରକୁ ଏବଂ ସେମାନଙ୍କ ପୂଜାପାଠ ସ୍ଥାନକୁ ବଞ୍ଚାଇବାକୁ ଅନୁରୋଧ କରିଥିଲେ କିନ୍ତୁ ତାଙ୍କ କଥାକୁ କଟୁ ଅଭିଶାପ ସହିତ ଉତ୍ତର ଦିଆଗଲା ସେମାନଙ୍କ ନିକଟରେ ନିବେଦନ କରୁଥିବା ବେଳେ ସେମାନଙ୍କ ଶେଷ ମାନବ ମଧ୍ୟସ୍ଥ ଭାବରେ ତାଙ୍କ ଉପରକୁ ଗୁଳି ଚଲାଇ ଦିଆଗଲା ଯେଉଁଦୀମାନେ ଈଶ୍ୱରଙ୍କ ପୁତ୍ରଙ୍କ ଅନୁରୋଧଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ବର୍ତ୍ତମାନ ପ୍ରକାଶ ଏବଂ ନିବେଦନ କେବଳ ଶେଷକୁ ପ୍ରତିରୋଧ କରିବାକୁ ଅଧିକ ସ୍ଥିର କରିଛି ମନ୍ଦିରକୁ ବଞ୍ଚାଇବା ପାଇଁ ତିତସ ଉଦ୍ୟମ ବୃଥା ହେଲା ସେ ଘୋଷଣା କରିଥିବା ଏକ ମହାନ ଯେ ଗୋଟିଏ ପଥର ଅନ୍ୟ ପରେ ରଖା ରହିବ ନାହିଁ ବନ୍ଧୁ ଯେଉଁଦିନ ନେତାଙ୍କ ଅନ୍ଧ ପ୍ରତିବନ୍ଧିତକ ଏବଂ ଅବରୋଧିତ ସହର ମଧ୍ୟରେ ଘଟିଥିବା ଘୃଣ୍ୟ ଅପରାଧ ରୋମିଓଙ୍କ ଭୟ ଓ କ୍ରୋଧକୁ ଉତ୍ସାହିତ କଲା ଏବଂ ଶେଷରେ ଟିଟସ୍ ମନ୍ଦିରକୁ ଝଡ଼ରେ ନେବାକୁ ସ୍ଥିର କଲା ସେ ସ୍ଥିର କଲେ ଯେ ଯଦି ସମ୍ଭବ ଏହା ବିନାଶର ରକ୍ଷା ପାଇବ କିନ୍ତୁ ତାଙ୍କର ଆଦେଶକୁ ଅପମାନନା କରାଯାଇଥିଲା ସେ ରାତିରେ ନିଜ ତମ୍ବୁକୁ ଅବସର ନେବା ପରେ ଯେଉଁଦୀମାନେ ମନ୍ଦିରରୁ ବାହାରି ସୈନ୍ୟମାନଙ୍କ ଉପରେ ଆକ୍ରମଣ କରିଥାନ୍ତି ଏହି ସଂଗ୍ରାମର ଜଣେ ସୈନିକ ଦ୍ୱାରା ବାରଦଣ୍ଡର ଏକ ଖୋଲା ସ୍ଥାନ ଦେଇ ନିଆଁକୁ ଆୟତ କରିଥିଲେ ଏବଂ ସଙ୍ଗେ ସଙ୍ଗେ ପବିତ୍ର ଘର ବିଷୟରେ ଏସର କାଠ ଚଟାଣରେ ନିଆଁ ଲାଗିଯାଇଥିଲା ଏହି ସଂଗ୍ରାମରେ ଜଣେ ସୈନିକଙ୍କ ଦ୍ୱାରର ଏକ ଖୋଲା ସ୍ଥାନ ଦେଇ ନିଆଁକୁ ଆୟତ କରିଥିଲେ ଏବଂ ସଙ୍ଗେ ସଙ୍ଗେ ପବିତ୍ର ଘର ବିଷୟରେ ରହସ୍ୟ କାଠ ଚଟଣାରେ ନିଆଁ ଲାଗିଯାଇଥିଲା ତାଙ୍କ କଥାଗୁଡ଼ିକ ଅନଦେଖା କରାଯାଇଥିଲା ସେମାନଙ୍କ କ୍ରୋଧରେ ସୈନିକମାନେ ମନ୍ଦିରର ସଂଗ୍ରାମ କୋଠରୀରେ ଜ୍ୱଳନ୍ତ ବାଣ୍ଟି ପିଙ୍କିଥିଲେ ଏବଂ ତାପରେ ଖଣ୍ଡା ଦ୍ୱାରା ସେମାନେ ସେଠାରେ ଆଶ୍ରୟ ପାଇଥିବା ଲୋକଙ୍କୁ ବହୁ ସଂଖ୍ୟାରେ ହତ୍ୟା କରିଥିଲେ ଜଳ ପରି ମନ୍ଦିରର ପାହାଡ଼ର ରକ୍ତ ପ୍ରବାହିତ ହେଲା ବନ୍ଧୁ ହଜାର ହଜାର ଯେଉଁଦୀ ମୃତ୍ୟୁବରଣ କଲେ ଯୁଦ୍ଧର ଶବ୍ଦ ଉପରେ ଚିତ୍କାର କରୁଥିବା ସ୍ୱର ଶୁଣାଗଲା ଗୌରବ ଚାଲିଲା ବନ୍ଧୁ ତିତସ ନିକଟଙ୍କ ରାଗକୁ ଯାଞ୍ଚ କରିବା ଅସମ୍ଭବ ହୋଇପାରିଥିଲା ସେ ତାଙ୍କର ଅଧିକାରୀମାନଙ୍କ ସହିତ ପ୍ରବେଶ କଲେ ଏବଂ ପବିତ୍ର ଭବନର ଭିତର ଅଂଶକୁ ସର୍ବେ କଲେ ମହିମା ସେମାନଙ୍କ ଆଶ୍ଚର୍ଯ୍ୟ କଲା ଯେହେତୁ ନିଆଁ ପବିତ୍ର ସ୍ଥାନକୁ ପ୍ରବେଶ କରିନଥିଲା ସେ ଏହାକୁ ବଞ୍ଚାଇବା ପାଇଁ ଶେଷ ଚେଷ୍ଟା କରିଥିଲେ ଏବଂ ପୁନର୍ବାର ସୈନିକମାନଙ୍କୁ ନିଆଁ ଆଗ୍ରହିତ ରହିବାକୁ ପରାମର୍ଶ ଦେଇଥିଲା ସତ ସେନାପତି ଲିବରିସ୍ ତାଙ୍କ ଅଫିସର କର୍ମଚାରୀମାନଙ୍କ ସହିତ ଆଜ୍ଞା ପାଳନ କରିବାକୁ ବାଧ୍ୟ କଲେ କିନ୍ତୁ ଏପରି ସାମ୍ରାଟଙ୍କ ପ୍ରତି ସମ୍ମାନ ଯେଉଁଦୀମାନଙ୍କ ବିରୁଦ୍ଧରେ କ୍ରୋଧିତ ଶତ୍ରୁତା ଯୁଦ୍ଧର ପ୍ରବଳ ଉତ୍ସାହକୁ ଏବଂ ଲୁଣ୍ଠନର ଅପୂର୍ବ ଭରସାକୁ ଦୂର କଲା ସୈନିକମାନେ ଚତୁର୍ଥ ଦିଗରେ ସବୁକିଛି ସୁନା ଉଜ୍ଜ୍ୱଳ ଦେଖିଲେ ଯାହା ଅଗ୍ନି ଜଙ୍ଗଲୀ ଆଲୋକରେ ଚମକିଲା ସେମାନେ ଅନୁମାନ କଲେ ଯେ ମନ୍ଦିର ଅମୂଲ୍ୟ ଧନ ସମ୍ପଦ ରଖାଯାଇଅଛି ଜଣେ ସୈନିକ ଅଜ୍ଞାତ ହୋଇ ଦ୍ୱାରର କାନ୍ତ ମଧ୍ୟରେ ଏକ ଆଲୋକିତ ମସଲା ଫିଙ୍ଗିଦେଲେ ଏକ ସଙ୍ଗେ ସଙ୍ଗେ ସମଗ୍ର କୋଠିଟି ଜଳିଗଲା। ଅନ୍ଧ ଧୂଆଁ ଏବଂ ନିଆଁ ଅଧିକାରୀମାନଙ୍କ ପଛକୁ ଯିବାକୁ ବାଧ୍ୟ କଲା ଏବଂ ସମ୍ଭ୍ରାନ୍ତ ଗୃହଟି ଏହାର ଭାଗ୍ୟକୁ ଛାଡ଼ି ଦିଆଗଲା। ବନ୍ଧୁ, ଏହିପରି ଜେରୁସାଲମକୁ ନଷ୍ଟ କରାଯାଇଥିଲା। ଜେରୁସାଲମ ଏତେ ଖରାପରେ ନଷ୍ଟ କରାଯାଇଥିଲା ଆଉ କିପରି ହତ୍ୟା କରାଯାଇଥିଲା ଏହା ଆମେ ଜାଣିଛୁ। ପରମେଶ୍ୱରଙ୍କ ଆଜ୍ଞା ଯେବେ ଆମେ ଅପମାନ କରିବା ମାନିବା ନାହିଁ, ପରମେଶ୍ୱରଙ୍କ ଯେଉଁ ଚୁକ୍ତି ଆମେ କରିଅଛୁ ସେ ଚୁକ୍ତିକୁ ଯଦି ମାନିବା ନାହିଁ, ତାହେଲେ ଏହି ପରିସ୍ଥିତିରେ ଆମେ ସମ୍ମୁଖୀନ କରିଥାଉ। ବର୍ତ୍ତମାନ ହିଁ ଯଦି ଆମେ ଏହିପରି ପରିସ୍ଥିତିରେ ଅଛୁ, ବନ୍ଧୁ ଚାଲନ୍ତୁ ନିଜକୁ ସମର୍ପଣ କର ସେହି ସଦାପ୍ରଭୁ ପରମେଶ୍ୱରଙ୍କଠାରେ। ନିଜ ପାପ ପାଇଁ କ୍ଷମା ପ୍ରଦାନ କ୍ଷମା ମାଗ, ଯେପରି ପରମେଶ୍ୱର ଆପଣଙ୍କ ପାପ କ୍ଷମା କରିବେ। ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣିଲେ, ସେହି ବାକ୍ୟ ଦ୍ୱାରା ଯେପରି ଆମେ ଚାଲିପାରିବୁ, ଆମମାନଙ୍କୁ ସେହି ପବିତ୍ରାତ୍ମା ଦ୍ୱାରା ପରିଚାଳନା କର। ଶତ୍ରୁ ଶୈତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବୁ। ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିଚାର ଅଛି, ସେ ନିଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆମର ମା ପୁରୁକେ